ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚାରିଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ରାଜ୍ୟର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ରାଜ୍ୟ ଗୁରୁତ୍ୱ ବହନ କରୁଛି। ସେ କହିଛନ୍ତି, ରାଜ୍ୟର ଉନ୍ନତି ପାଇଁ 480 କିଲୋମିଟର ବେଳାଭୂମିର ବିକାଶ, ବନ୍ଦରଭିତ୍ତିକ ଶିଳ୍ପ, ପର୍ଯ୍ୟଟନ, ଆଇଟି, ଜନଜାତିମାନଙ୍କ ପ୍ରଗତି ଉପରେ ଲକ୍ଷ୍ୟ କେନ୍ଦ୍ରିତ କରାଯାଇଛି। ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିସ୍ଥିତି ସ୍ୱାଭାବିକ ହେବା ଆରମ୍ଭ କରିଛି, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ। ସେହିଭଳି ପୋଲାଭରମ୍ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ଲେଖା ଅନୁଦାନ ପ୍ରସ୍ତାବ ଆଗତ କରିବେ। ଏହି ଲେଖା ଅନୁଦାନର ପରିମାଣ 95,000 କୋଟି ଟଙ୍କାର ହେବ ବୋଲି ଜଣାପଡ଼ିଛି। ଏହା ଉପରେ ଆଜି ଆଲୋଚନା ହେବାକୁ ଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିନିଯୋଗ ବିଲ୍ ଆଗତ କରିବେ। ପୁଲିସ୍ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ କ୍ରୟ ନିମନ୍ତେ ଚଳିତ ଆର୍ଥିକ ବର୍ଷରେ 26,44,94,080 ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଧାୟକ ଚକ୍ରମଣି କହରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସେହିପରି ଅତ୍ୟାଧୁନିକ ଉପକରଣ କ୍ରୟ ନିମନ୍ତେ ଚଳିତ ବର୍ଷ ଆଧୁନିକୀକରଣ ଯୋଜନାରେ 25,55,00,000 ଟଙ୍କା ଅନୁଦାନ ମିଳିଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ଅଂଶଧନ ବାବଦରେ 15,33,00,000 ଟଙ୍କା ଓ ରାଜ୍ୟ ସରକାର ନିଜ ଅଂଶଧନ ବାବଦକୁ 10,22,00,000 ଟଙ୍କା ରାଜ୍ୟ ପୁଲିସ୍ ବିଭାଗକୁ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗତ ଏକ ମାସ ମଧ୍ୟରେ 11,547 ଅଭିଯୋଗ ଆସିଛି। ସେଥିମଧ୍ୟରୁ 2,112 ଅଭିଯୋଗର ସମାଧାନ ହୋଇଥିବା ଜଣାପଡ଼ିଛି। ଅନ୍ୟ ଅଭିଯୋଗଗୁଡ଼ିକ ଜନଶୁଣାଣି ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ ବିଭାଗ ତଥା କାର୍ଯ୍ୟାଳୟକୁ ଫଇସଲା ପାଇଁ ପଠାଯାଇଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ସୂଚନା ଦେଇଛନ୍ତି। ଆଇଟି ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ପ୍ରଥମ 10 ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରୁ 900 କୋଟିର ସଫ୍ଟୱେୟାର ରପ୍ତାନୀ ପାଇଁ ପ୍ରସ୍ତାବ ରହିଛି ବୋଲି ବିଧାନସଭାରେ ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଂ କହିଛନ୍ତି। ସେ କହିଛନ୍ତି, 2023-24 ଆର୍ଥିକ ବର୍ଷରେ 7,500 କୋଟି ଟଙ୍କାର ସଫ୍ଟୱେୟାର ରପ୍ତାନୀ ହୋଇଛି। 1993-94 ମସିହାରୁ ରାଜ୍ୟରେ ସଫ୍ଟୱେୟାର ରପ୍ତାନୀ ଆରମ୍ଭ ହୋଇଥିଲା। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗତକାଲି ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିପ୍ପଣୀ, ଆଦେଶ, ବିଜ୍ଞପ୍ତି, ସ୍କାରକପତ୍ର, ସଂକଳ୍ପ ଓ ପତ୍ର ବିନିମୟ ଆଦି ଓଡ଼ିଆ ଭାଷାରେ ସମ୍ପାଦନ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ରାଜ୍ୟରେ 2020 ମସିହା ପରଠାରୁ ଜନ୍ମହାର କମିବାରେ ଲାଗିଛି। ଜାତୀୟ ହାରଠାରୁ ରାଜ୍ୟରେ ଜନ୍ମହାର କମ୍ ରହିଛି। ସେହିଭଳି ଜନ୍ମହାର ଓ ମୃତ୍ୟୁହାର ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି ବୋଲି ଗତକାଲି ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, 2022 ମସିହାରେ ପ୍ରକାଶିତ ନମୁନା ପଞ୍ଜୀକରଣ ତଥ୍ୟ ଅନୁସାରେ ରାଜ୍ୟରେ ଜନ୍ମହାର କ୍ରମାଗତ ଭାବେ ହ୍ରାସ ପାଇବା ସହ ଏହା 17.7% ରହିଥିବାବେଳେ ମୃତ୍ୟୁହାର 7.3% ରହିଛି। ନିଟ୍ ୟୁଜି 2024 କାଉନ୍ସେଲିଂ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବୋଲି ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ପ୍ରଥମ ସପ୍ତାହରେ କାଉନ୍ସେଲିଂ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ଏଥିରେ ଅଲ୍ ଇଣ୍ଡିଆ କୋଟା ଆଧାରରେ 15% ସିଟ୍ରେ କାଉନ୍ସେଲିଂ ପ୍ରକ୍ରିୟା ହେବ। ବଳକା 85% ସିଟ୍ରେ ରାଜ୍ୟ କୋଟାରେ କାଉନ୍ସେଲିଂ କରାଯିବ। ବିସ୍ତୃତ ବିବରଣୀ ଏହାର ୱେବ୍ସାଇଟ୍ mcc.nic.in ଜାରି କରାଯାଇଛି। ଅନୁଗୁଳ ଜିଲ୍ଲା ତାଲଚେରସ୍ଥିତ ସରକାରୀ ଆଇଟିଆଇ ପରିସରରେ କୌଶଳ ରଥର ଶୁଭାରମ୍ଭ ହୋଇଛି। ଏହି ରଥରେ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ କୌଶଳ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।